ଗଳ୍ପ ବଉଳା, ଗାଳ୍ପିକା ଶ୍ରୀମତୀ ଶକୁନ୍ତଳା ଦେବୀ। ରାତି ପାହେ, ଭୋର ଯାଇ ଖରା ଆସେ। ସନାମା ଘର ପଛପଟ ପଦା ଉପରେ ବଉଳା ବେକରୁ ପଘା ଫିଟେଇ ଦେଇ କହେ, ସୁନାଟିପରା ଯା ବୁଲି ଚରି ଆସିବୁ, କାହା ବାଡ଼ିରେ ପଶିବୁ ନାହିଁ, ବୁଝିଲୁ ନା। ଏତକ କହି ବୁଢ଼ୀ ତାର ବେକଟିକୁ ଆଉଁସି ଦିଏ, ଲମ୍ବ ମୁହଁଟିକୁ ଉପରକୁ ଟିକି ସାଉଁଳେଇ ଦେଇ କହେ, ଆହାହା ସୁକୁମାରୀ, ତୋର ଟିକିଏ ହେଲେ ମନ ନାହିଁ ଯିବାକୁ, ନୁହେଁ ନା। ଗାଈ ମୌନ ହୁଏ, କେତେବେଳେ ବା ଅନୁଚ୍ଚ ସ୍ୱରରେ ଗୋଟେ ଶବ୍ଦ କରେ। ବୁଢ଼ୀ ପୁଣି କହେ, କ'ଣ କରିବି କହନି ବଉଳା, ତୁ ନଗଲେ ହବ କେମିତି, ମୁଁ ପରା ଗରିବ, ଘରେ ମୋର କ'ଣ ଅଛି ଯେ ତତେ ବରାବର ରଖି ଖାଇବାକୁ ଦେବି। ଏତକ କହିସାରିବା ପରେ ଆଉ ଥରେ ସେ ମୁହଁଟିକୁ ଚାହିଁ ଚାଲି ଆସେ। ବଉଳା ଧୀରେ ଧୀରେ ଚାଲିବାକୁ ଲାଗେ ଭଲ ଘାସର ସନ୍ଧାନରେ। ବଉଳାର ଯିବା ବାଟକୁ ସନାମା ଚାହିଁ ରହେ। ବଉଳା ଅଦୃଶ୍ୟ ହୋଇଗଲେ ଭିଡ଼ିମଡ଼ି ହେଉ ହେଉ କହେ, ଯାଏ ଲୋ ମା, ତେଣେ ମୋର କେତେ କାମ ପଡ଼ିଛି। ଦିନସାରା ସେ ଲାଗେ କାମରେ, ନିମ ମଞ୍ଜି ସାଉଁଟିବା, ଘଷି ତାଡ଼ିବା, ଜାଳକାଠ ରୁଣ୍ଡେଇବା, ଭାତ ଗଣ୍ଡେ ଫୁଟେଇବା, କୁଟା କଣ୍ଡା କରିବା, ଶାଗ ମରିଚ ଗଛ ଲଗେଇବା, ଏମିତି ପଛକୁ ପଛ କେତେ କାମ ଜୁଟିଯାଏ। ଅବିକଳ ପିଲାଳିଆ ପ୍ରକୃତି ତାର, ଯେଉଁଠି ସେ ଥାଉ ନା କାହିଁକି, ଯାହା ହେଲେ କାମ କରୁଥାଉ ନା କାହିଁକି, ବଉଳାର ଭାବନା ତା ମନରୁ ଯାଏ ନାହିଁ। କେତେବେଳେ ଆଉ କେଉଁ ଗାଈର ପାଟି ଶୁଣିଲେ କାମଧନ୍ଦା ଛାଡ଼ିଦେଇ ପଦାକୁ ଆସି ଅନେଇଥାଏ। ସଞ୍ଜ ଥିବ ଢେର ଡେରି, ସୂର୍ଯ୍ୟଙ୍କର କିରଣଟା ନାଲି ପୋଡ଼ି ଆସୁଥିବ, ଘରେ ଯେତେ କାମ ଥାଉ ପଛେ ସନାମା ଚାଲି ଆସିବ ପଦାକୁ। ବଉଳା ଆସିନଥିଲେ ଖୁବ୍ ଉଚ୍ଚ ସ୍ୱରରେ ଡାକିବ, ବଉଳା ଲୋ ବଉଳା, ବଉଳାର ଉତ୍ତର ନ ପାଇଲେ ବିରକ୍ତ ହୋଇ କହିବ, କୁଆଡ଼େ ଗଲା କି ଡାକୁଣୀଟା, ଏତେବେଳ ଯାଏ ସଞ୍ଜ ହେଲାଣି ଆସି, ତେବେ ବି ତାର ଚରା ସରୁନାହିଁ, ପୁଣି ଡାକିବ। ଦିନେ ଦିନେ ଡାକି ଡାକି ତଣ୍ଟି ପଡ଼ିଯାଏ, ତଥାପି ଡାକେ। ଠିକ୍ ସଞ୍ଜ ହୋଇ ଆସିଲା ବେଳକୁ ଶୁଭିବ ବଉଳାର ପାଟି, ସନାମା କହିବ, ଚଞ୍ଚଳ ଆ, ଚାହିଁ ରହିବ ତାରିଆଡ଼କୁ ଏକ ଦୃଷ୍ଟିରେ। ବଉଳା ଲସର ପସର ହୋଇ ଧାଇଁ ଆସିବ, ଆସି ପହଞ୍ଚିଲା କ୍ଷଣି ସନାମା ଦେହରେ ଏପଟ ସେପଟ ଖସି ହେବ, ବୁଢ଼ୀ ତାର ମୁହଁଟିକୁ ଟେକି ଧରି ସାଉଁଳି ଦେବ, ତାପରେ ତା ପେଟରେ ହାତ ମାରି କହିବ, ପେଟ ପୁରିନି ନା, ନିଜେ ନିଜେ ଉତ୍ତର ଦେଇ କହିବ, ନା ପୁରିନି ତ, ହଉ ଚାଲ ଚାଲ ଘରେ ପେଜ ତୋରାଣି ଅଛି ପିଇବୁ। ବଉଳା ଚାଲିବ ଆଗେ ଆଗେ, ସନାମା ଚାଲିବ ପଛରେ, ବରାବର ସେ ଅନେଇଥିବ ବଉଳାର ଦେହକୁ, କେଉଁଠି ଧୂଳି ଟିକେ ପଡ଼ିଥିଲେ ଝାଡ଼ି ଝୁଡ଼ି ଦେବ, ଗୋବର ଲାଗି ଶୁଖି ଯାଇଛି ତ ନଖରେ ଉଖୁରାଇ ବାହାର କରିଦେବ। ବଉଳା ଘରକୁ ଆସିବା ପରଠୁ ସନାମା ମନରେ ଭାରି ଆନନ୍ଦ, ଭାରି ଫୁର୍ତ୍ତି। ବଉଳ ଅମାବାସ୍ୟାରେ ଜନ୍ମ ହୋଇଥିଲା ବୋଲି ତାର ନାଁ ବଉଳା, ଛୁଆଟି ଦିନରୁ ଅତି ଗେଲ ବସରରେ ବଢ଼ି ଆସିଛି। ସନାମାର ଘରକୁ ସେ ନିଜେ 19 ବର୍ଷର ଗୋଟିଏ ବୋଲି ପୁଅ, ଆଉ ଏଇ ବଉଳା, ଆଗରୁ ତା ଘରେ ଥିଲେ 5ଟି ଗାଈ, ସେମାନଙ୍କର ହେପାଜତ କରିବା ତା ପକ୍ଷରେ ଅସମ୍ଭବ ହୋଇପଡ଼ିଲା। ଗରିବ ଘର, ଆଖପାଖରେ ଚରା ବି ନାହିଁ, ଖାଇବେ କ'ଣ, ସମସ୍ତଙ୍କୁ ଗୋଟି ଗୋଟି କରି ବିଦା କରିଦେଇ ରଖିଲା କେବଳ ଏଇ ଗୋଟିକୁ। ବଉଳାକୁ ଯିଏ ଗାଈ ବୋଲି ନ ଜାଣିଛି, ସେ ସନାମାର କଥାବାର୍ତ୍ତାରୁ ବୁଝେ ବଉଳା ତାର ଝିଅ, ତା କହିବାର ଭଙ୍ଗୀରୁ କେହି କେବେ ଠଉରାଇ ପାରିବ ନାହିଁ ଯେ ବଉଳା ଗୋଟେ ଗାଈ। ସେ କହିଚାଲେ କେମିତି ତା ଦୁଃଖରେ ବଉଳା କାନ୍ଦେ, ଯାହା ପଚାରିଲେ ସେ କେମିତି ଉତ୍ତର ଦିଏ, ସେ କିପରି ସୁକୁମାରୀ, ଏମିତି କେତେ କ'ଣ, ଏଇସବୁ କଥା କହୁ କହୁ ତା ଆଖିରୁ ଲୁହ ଗଡ଼ିବାରେ ବି ଲୋକେ ଦେଖିଛନ୍ତି। ଏଇ କାନ୍ଦିବା ଭିତରେ ସେ ଗାଇଚାଲେ ବଉଳା ଜୀବନର ଦୁଃଖ, ତାର ଗୋଟିଏ ଛୁଆକୁ ବାଘ ଖାଇଗଲା, ଆଉ ଗୋଟିଏ ବି ଅଜଣା ରୋଗରେ ମରିଗଲା। ଗାଈଟିର ଦୁଃଖ କଥା କହିସାରି ସେ ନିଜର ଦୁଃଖ କଥା ବଖାଣି ବସେ, ଏମିତି ଉଦାହରଣ ଯୋଡ଼ି କହେ ଯେ ଗାଈ ଜୀବନର କଥା ସହିତ ସନାମା ଜୀବନର ଅଭାବ ଅନୁଭୂତି ଅନେକ ପରିମାଣରେ ଖାପ ଖାଇଯାଏ। ଏଇ ସାମଞ୍ଜସ୍ୟଟା ବୁଢ଼ୀର ଏ ଗାଢ଼ ଭଲ ପାଇବାରୁ ସୃଷ୍ଟି ହୋଇଛି, କି ଏ ସାମଞ୍ଜସ୍ୟରୁ ଭଲ ପାଇବା ଜନ୍ମିଛି, ଠିକ୍ କରି କହିବା କଠିନ। ବେଳେବେଳେ ବଉଳା ପାଖରେ ଖାଲି ଖାଲିଟାରେ ବସି ସନାମା ନିଜ ଜୀବନର କାହାଣୀ ସବୁ ବଖାଣି ଚାଲେ। ସେ କହେ, ବଉଳା ଶୁଣେ, ମଝିରେ ବଉଳା ଅନୁଚ୍ଚ ସ୍ୱରରେ ଶବ୍ଦ କରେ, ସନାମା ସମର୍ଥନ ପାଇଁ ମନେ ମନେ ବେଶ ଖୁସି ହୁଏ। ବେଳେବେଳେ ହୁଏତ ସେହି ବଉଳାର ଜୀବନ କଥା ତାରି ପାଖରେ କହିଚାଲେ। କହୁ କହୁ ବଉଳା ଯେତେବେଳେ ତା ମୁହଁଟାକୁ ଆଣି ସନାମାର କାନ୍ଧ ଉପରେ ଥୋଇଦିଏ, ସନାମା ବୁଝେ ବଉଳା ପ୍ରାଣର ବେଦନା, ସବୁ ବୁଝିଲା ପରି କହେ, ତୋ କପାଳକୁ ମୋ କପାଳ ଲୋ ବଉଳା, ଦିହେଁ ଯାକ ଆମେ ହିନିମାନି। ଆଉ ଲୋକଙ୍କ ପରି ସନାମା ଗାଁ ଗଣ୍ଡା ସହିତ ସମ୍ପର୍କ ନଥାଏ, ନିଜ ଧନ୍ଦାରେ ସେ ଲାଗିଥାଏ ସବୁବେଳେ। ପୁଅଟି ଜଣଙ୍କର ଅଧା ମୂଲିଆ, ଆଉ ଅଧକର ନିଜ ଚାଷରେ ଲାଗେ ବା କେଉଁଦିନ ଉପୁରି ଯାଏ, କଷ୍ଟେ ମଷ୍ଟେ ଚଳିଯାଆନ୍ତି ଦିହେଁ, ପୁରେ ବୋଲି ଘର, କୋଠରୀ ବୋଲି ତହିଁରେ ମୋଟେ ଗୋଟିଏ, ସେଇ କୋଠରୀ ଭିତରେ ଶୁଏ ପୁଅଟି। ପିଣ୍ଡାର ଗୋଟିଏ କୋଣକୁ ଗାଈ ବନ୍ଧା ହୁଏ, ଆଉ ସେଇ ଗାଈ ପାଖକୁ ଶୁଏ ସନାମା। ପିଣ୍ଡାର ଅନ୍ୟ ଗୋଟିଏ କୋଣରେ ବାଛୁରୀ ରଖିବା ପାଇଁ ସାନ ହୋଇ କୋଠରୀ ଖଣ୍ଡିଏ, ସେଇ ପିଣ୍ଡାରେ ପୁଣି ହାଣ୍ଡି ଶାଳ। ପଖାଳ ଶାଗ ଖାଇ ମା ପୁଅ ଦୁହେଁ ଦୁଃଖେ ସୁଖେ କାଳ କଟାଇ ଦିଅନ୍ତି। ଗାଁ ଗଣ୍ଡାଙ୍କୁ ନ ଯିବାର କାରଣ ବିଷୟରେ କେହି ପଚାରିଲେ ସନାମା କହେ, ହଁ ଆଉ ବଡ଼ ବୟସ ଆସୁଛି ଯେ ଯିବି ସାହି ବୁଲିବା ପାଇଁ। ତାର ସମସ୍ତ ସମ୍ପର୍କ ବଉଳା ସହିତ, ବଉଳା ଓ ସନାମା, ସନାମା ଓ ବଉଳା ଦୁହେଁ ଯେପରି ଦୁହିଁଙ୍କଠାରୁ ଏକବାର ଅଭିନ୍ନ। ଦିନ ପରେ ଦିନ ଚାଲିଯାଏ, ହେଲେ ସବୁଦିନ ସମାନ ଯାଏନି। ବଉଳାର ଲିପିଲା ପୋଛିଲା ଦେହ, ଝୁଲିଲା ଝୁଲିଲା ଚାଲି କେବେ କାହାର ଆଖିରେ ଗଲା ନାହିଁ। ଈର୍ଷାରେ ଜର୍ଜର ହୋଇ ଦିନରାତି ସେମାନେ ଭାବିବାକୁ ଲାଗିଲେ କିପରି ଏ ଗାଈ ଯିବ ସନାମା ଠାରୁ। ସେଥିପାଇଁ କେତେ ଉପାୟ, କେତେ ବିଚାର, କେତେ ମନ୍ତ୍ରଣା, କେତେ ସଭା ବସିଲା ତାର କଳନା ନାହିଁ। କାହିଁକି ଏ ଈର୍ଷା, କାହିଁକି ଏ ଅପକାର, କାହିଁକି ଏ ଚିନ୍ତା, କ'ଣ ପାଇଁ ଏସବୁ ମନ୍ତ୍ରଣା? ମଣିଷର ପ୍ରକୃତି ଏପରି ବୈଚିତ୍ର୍ୟ ଯେ ଖୋଜି ଖୋଜି ଏ ପ୍ରଶ୍ନର ଉତ୍ତର ମିଳେ ନାହିଁ। କେବଳ ବୈଚିତ୍ର୍ୟର ରହସ୍ୟରେ ବୁଡ଼ି ରହିବା ହିଁ ସାର ହୁଏ। ଯୋଗକୁ ପୁଣି ବଦଳିଲା ପୌଡ଼ାର ପ୍ରକୃତି। ଖାଇବାକୁ ନ ପାଇଲେ ସାଧୁ ବି ଅନେକ ସମୟରେ ଅସାଧୁ ହୋଇଯାଏ, ବା ସାଧୁତାର ନୂଆ ସଂଜ୍ଞା ବାଢ଼ି ଯାହା ଅସାଧୁତା, ଯାହା ଅକରଣୀୟ ତାକୁ ହିଁ କରିବ ସେ। ଅନାବାଦୀ ଜମି ସବୁ ଚାଷ ଜମି ହୋଇଯିବା ଯୋଗୁଁ ଗାଁରେ ଗୋଚରର ଅଭାବ, ପୁଣି ଯେ ପଡ଼ିଆ ଟିକକ ଅଛି ସେଥିରେ ଘାସର ଅଭାବ, ଏଥିରେ ବଉଳାର ପେଟ ବା ପୁରିବ କିପରି? ଦେହରେ ଶକ୍ତି ଅଛି, ଦ୍ୱିଧା ନ କରି ସେ ବାଡ଼ ଭାଙ୍ଗିଲା, ଘେରା ବାଡ଼ିରେ ପଶି ଖାଇଲା ଫସଲ। ଥରେ ଅଧେ କରୁ କରୁ ଏ କାମ ତାର ନୀତିଦିନର ଏକ ଅଭ୍ୟାସରେ ପରିଣତ ହୋଇଗଲା। ବେଳ ପଡ଼ିଲେ ଦାଉ ସାଧିବେ ବୋଲି ଚାହିଁ ବସିଥିଲେ ଯେଉଁମାନେ, ସେମାନଙ୍କୁ ସୁଯୋଗ ଜୁଟିଗଲା। ସବୁବେଳେ ଗାଳି, ସବୁବେଳେ ବୋଲଣ, ଏପରିକି ଲୋକ ସାମ୍ନାସାମ୍ନି ସନାମାକୁ ସାବଧାନ କରିଦେଲେ, କେତେ ଧମକ ଚମକ ଦେଲେ। ସନାମା କଳି ତକରାଳ କଲା, ବଉଳା ଏପରି କାମ କରିବ? ସନାମା ବିଶ୍ୱାସ କରେ ନା, ପଡ଼ୋଶୀ ଗାଳି ଦେଲେ ସେ ଗାଳି ଦିଏ, ଅଣ୍ଟାରେ ଲୁଗା ଗୁଡ଼େଇ କଳି କରେ, ଲୋକେ ଧମକ ଦେଲେ କହେ ହଁ ଯା ଯା କ'ଣ କରିବ କର। ଦିନକର କଥା, ସଞ୍ଜ ହୋଇଆସିଲା, ବଉଳାର ଫେରିବା ସମୟ ନିକଟେଇ ଆସିଲା। ପଦାରେ ଆସି ଠିଆ ହୋଇ ବଉଳା ବଉଳା ଡାକ ପକାଇଲା ସନାମା। ବଉଳା କାହିଁ, ଅନାଇ ଅନାଇ ବୁଢ଼ୀ ଥକି ପଡ଼ିଲା, ତେବେ ବି ବଉଳା ଆସିଲା ନାହିଁ। ସମସ୍ତଙ୍କ ଗୋରୁ ଫେରିଲେ ରାସ୍ତାରେ ଧୂଳି ଉଡ଼ାଇ, ସେମାନଙ୍କ ମେଳରେ କାଳେବା ରହିଯାଇଥିବ, ଏଥିପାଇଁ ବୁଢ଼ୀ ଆହୁରି ଜୋରରେ ଡାକିବାକୁ ଲାଗିଲା, ହେଲେ ବଉଳା କିଏ ଆଉ ଆସେ। ସଞ୍ଜ ହେଲା, ଅନ୍ଧାର ମାଡ଼ି ଆସିଲା, ସନାମା ଡାକି ଡାକି ଥକି ପଡ଼ିଲା ସିନା, ବଉଳା ଫେରିଲା ନାହିଁ। କେତେ ଲୋକଙ୍କୁ ପଚାରିଲା, ଯେଉଁମାନେ ନ ଜାଣନ୍ତି ସେମାନେ ତ ନାହିଁ କଲେ, ଆଉ ଯେଉଁମାନେ ଜାଣିଥିଲେ ସେମାନେ ବି କହିଲେ ଆମେ ତ ଦେଖିନାହୁଁ। କାନ୍ଦି କାନ୍ଦି ସନାମା ସେଇ ପଦାଟା ଉପରେ ସେମିତି ବସି ପଡ଼ିଲା। ବୋଉ ଏତେବେଳେ ଯାଏଁ କୁଆଡ଼େ ଗଲା କହି କହି ପୁଅ ଘର ଭିତରୁ ବାହାରି ଆସିଲା ଖୋଜି ଖୋଜି। ଶେଷରେ ମାଆକୁ ପଦାର ଦେଖିଲା, ଦଣ୍ଡକ ଭିତରେ ସବୁ ହାଲଚାଲ ବୁଝି ନେଇ କହିଲା, ବୋଉ ତୁ ଘରକୁ ଚାଲ, ମୁଁ ଯାଇ ଖୋଜି ଆଣିବି, ସେ କେଉଁଠି ଶୋଇଥିବ କି କାଞ୍ଜିଆ ହାଉଦାକୁ ଯାଇଥିବ, ତେମିତି ବ୍ୟସ୍ତ ହେଉଛୁ କାହିଁକି? ସନାମା କହିଲା, ସେ କାହିଁକି କେଉଁଠି ଶୋଇବ ଯେ, କିଏ କାହିଁକି ତାକୁ ଖୁଆଡ଼ ଘରକୁ ନେବ। ଏମିତି ବାହୁନି ବାହୁନି ସେ କାନ୍ଦିବାକୁ ଲାଗିଲା ବେଳେ ସନା ଏଣେତେଣେ ଖୋଜି ଖୋଜି ଶେଷରେ ସନ୍ଧାନ ପାଇଲା ଯେ କାଞ୍ଜିଆ ହାଉଦାରେ ଅଛି ବଉଳା। ସେଇ କଥା ଆସି କହିଲା କ୍ଷଣି ବୁଢ଼ୀର ଛାତି ଆନନ୍ଦରେ କୁଣ୍ଢେ ମୋଟ ହୋଇଗଲା। ସନା ଗୋଟିରୁ ପଇସା ନେଇ ବଉଳାକୁ ମୁକୁଳେଇ ଆଣିଲା। ବଉଳା ପହଞ୍ଚିଲା କ୍ଷଣି ବୁଢ଼ୀ ଆନନ୍ଦରେ ଫାଟି ପଡ଼ିଲା। ବଉଳାର ବେକକୁ କୁଣ୍ଢାଇ ଧରି ମୁହଁଟାକୁ ନିଜ କାନ୍ଧ ଉପରେ ରଖିଦେଇ କାନ୍ଦି କାନ୍ଦି କହିଲା, ଆହା କିଏ ସେ ଏଡ଼େ ପରପଞ୍ଚରେ, ତୋ ପରି ଜୀବନକୁ ନେଇ ସେ ଦେଲା ଖୁଆଡ଼ରେ, ଧରମ କ'ଣ ଏହା ସହିବ। ଏହାପରେ ବହି ଚାଲିଲା ପାଟିରୁ ତାର ଅଜସ୍ର ଗାଳି। ଦିନକୁ ଦିନ କଥା ବଢ଼ିଲା, ଗୋଟାଏ ଲୋକ ବିରୁଦ୍ଧରେ ସହସ୍ର ଲୋକ। ସନାମା ଆଉ ସହିପାରିଲା ନାହିଁ, ଶେଷରେ ଠିକ୍ କଲା ଗାଈକୁ ବିକିଦେବ, ଗଞ୍ଜଣାରୁ ତ୍ରାହି ପାଇବ। ସନା ମନା କଲା, ମାତ୍ର ବୁଢ଼ୀର ଏକା ଜିତ, ଗାଈର ମୁହଁ ଚାହିଁବି ନାହିଁ, ତାକୁ ବିକିବି ବିକିବି। ବୁଢ଼ୀ ନିଜେ ଗଲା ହାଟକୁ, ନିଜ ହାତରେ ଠନ୍ ଠନ୍ କରି 25 ଟଙ୍କା ଗଣି ନେଇ ନିଜ ହାତରେ ଦେଲା ଛୁତି। ଡକ ଯାଇଛି କହିଲା ସନାମା। ଗାଁବାଲା ଖୁସି ହେଲେ, ବଗୁଲିଆ ଟୋକାଏ ତାଳି ମାରିଲେ। କାହାରିକି କିଛି ନ କହି ସନାମା ଫେରିଲା ଘରକୁ। ଭାଙ୍ଗି ପଡ଼ିଲା ମନ, ଭାଙ୍ଗି ପଡ଼ିଲା ଦେହ, ଭାଙ୍ଗି ପଡ଼ିଲା ସବୁକିଛି, ତଥାପି ଜି ରହିଲା ସେ। ଗାଁବାଲା ଆଉ ସନାମାକୁ ଦେଖିଲେ ନାହିଁ କି ଦେଖିଲେ ନାହିଁ ବଉଳାକୁ। ମା ବୁଢ଼ୀକୁ ସାନ୍ତ୍ୱନା ଦେବା ସନା ପକ୍ଷରେ ଏକାନ୍ତ ଅସମ୍ଭବ ହୋଇପଡ଼ିଲା। କ'ଣ କରିବ ସେ କିଛି ଠିକ୍ କରିପାରିଲା ନାହିଁ। ଏହା ଉପରକୁ ପୁଣି ନିଜର ଭବିଷ୍ୟତ ଚିନ୍ତା। ପେଟକୁ ଗଣ୍ଡାଏ ଖାଇବ, ଜୀବନକୁ ସରସ ସୁନ୍ଦର କରିବ, ବଞ୍ଚିବ ସେ। ଭାବି ଭାବି ଥଳକୂଳ ପାଇଲା ନାହିଁ। ଏମିତି ବିତିଗଲା ଆଠ ଦିନ, ନଅ ଦିନ ରାତି। ପାହାନ୍ତା ବେଳକୁ ସନା ଚମକି ପଡ଼ିଲା। ଯେତେବେଳେ ସନାମା ଧଡ଼ପଡ଼ ଉଠି ପଡ଼ି ଡାକିଲା, ବଉଳା ବଉଳା ଲୋ। ସନା ଉଠି ପଡ଼ିଲା ବେଳକୁ ମା' ଡାକି ଡାକି ଦୁଆର ମୁହଁରେ ହାଜର। ସନା କହିଲା, ବୋଲୋ ବଉଳା ବଉଳା କାହିଁକି ହଉଛୁ? ବଉଳାକୁ ପରା ସେଦିନ ନିଜେ ଯାଇ ବିକି ଦେଇ ଆସିଲୁ ହାଟରେ। ପୁଅର କଥା କାନକୁ ନ ନେଇ ସନାମା ପୁଣି ଡାକିବାକୁ ଲାଗିଲା, ବଉଳା ଲୋ ବଉଳା। ଜହ୍ନ ପଡ଼ିଥାଏ ବେଶ ସୁନ୍ଦର, ପଶ୍ଚିମ ଦିଗକୁ ଦୂରରେ ଖୁବ୍ ଦୂରରେ ଭାସୁଥାଏ ଖଣ୍ଡେ କଳା ବାଦଲ। ସନାମା ଚାଲିଥାଏ ଡାକି ଡାକି, ବଉଳା ବଉଳା ଲୋ ବଉଳା। ମଣିଷର ଡାକ ଜହ୍ନର ଜୋଛନା ଭିତରେ ଯେପରି ଆଶ୍ରୟ ନ ପାଇ ମିଶିମିଶିକା ସେଇ କଳା ବୌଦ ସାଙ୍ଗରେ ଚାଲିଯାଉଥାଏ। ଚାଲିଥାଏ ସନାମା ଏକ ମୁହାଁ ହୋଇ ଏକା ନିଶ୍ୱାସରେ, ଆଉ ପଛେ ପଛେ ତାର ଚାଲିଥାଏ ସନା। ଯେଉଁଠି ନୀତି ଛିଡ଼ା ହୋଇ ଡାକେ ସେଇଠି ସେ ଡାକ ଛାଡ଼ିଲା, ବଉଳା ଲୋ ବଉଳା ବଉଳା ଲୋ। ପଡ଼ିଆ ସେଫାକରୁ ଭାସି ଆସିଲା ବଉଳାର ଶବ୍ଦ। ସନା ଆଶ୍ଚର୍ଯ୍ୟ ହେଲା, ଆ ଆ ବଉଳା ଲୋ ବଉଳା ସନାମା ଡାକି ଚାଲିଲା। ସନାତନ ଦେଖିଲା ବଉଳା ଧାଇଁ ଧାଇଁ ଆସୁଛି, ବଉଳା ପାଖ ହୋଇ ଆସିଲା। ସନାମା ଡାକିଲା, ବଉଳା ଲୋ ବଉଳା। ଆଗକୁ ଧାଇଁ ଯାଉ ଯାଉ ଗଛ କାଟିଲା ପରି ଭୁସ୍କିରି ଲେଉଟି ପଡ଼ିଲା ତଳେ। ମଉଳା କଣ୍ଠରେ ଶୁଭିଲା, ବଉଳା ଲୋ ବଉଳା। ଆସି ବୁଢ଼ୀର ଦେହ ମୁଣ୍ଡରେ ସେଇ ଲମ୍ବା ମୁହଁଟାକୁ ଘଷିବାକୁ ଲାଗିଲା। ହେଲେ ବଉଳାର ବେକକୁ ନିଜ ଛାତି ଉପରେ ଆଉଜାଇ ନେବା ଲାଗି ସନାମାର ହାତ ଉଠିପାରିଲା ନାହିଁ। ଶ୍ରୋତା ବନ୍ଧୁ, ଏଇଠି ଶେଷ ହେଲା ଗଳ୍ପ ବଉଳା। ରହିଲୁ, ନମସ୍କାର।